ଆପଣ ଆଡଭେଣ୍ଟିଷ୍ଟ ଫଲ୍ ରେଡିଓ ଓଡ଼ିଆ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଅଧିକ ସୂଚନା ପାଇବା ପାଇଁ ଆମ ସହ ସଂଯୋଗ କରନ୍ତୁ। 1-800-833-2231 କିମ୍ବା bible@awr.org।
ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ସଙ୍ଗାତ ଦିନ ଗଡ଼ି ଗଡ଼ି ଯାଏ, ଦିନ ଗଡ଼ି ଗଡ଼ି ଯାଏ ରେ ସଙ୍ଗାତ, ଦିନ ଗଡ଼ି ଗଡ଼ି ଯାଏ। ବୁଝୁନାଓ କିମ୍ପା ସମୟର ମୂଲ, ବୁଝୁନାଓ କିମ୍ପା ସମୟର ମୂଲ, ଚାଲି ଯାଏ ବେଳ କାଳ ସଙ୍ଗାତ। ଦିନ ଯାଏ ଗଡ଼ି ଗଡ଼ି, ଆରେ ଦିନ ଯାଏ ଗଡ଼ି ଗଡ଼ି ରେ ସଙ୍ଗାତ, ଦିନ ଯାଏ ଗଡ଼ି ଗଡ଼ି, ଆରେ ଦିନ ଯାଏ ଗଡ଼ି ଗଡ଼ି ରେ ସଙ୍ଗାତ, ଦିନ ଯାଏ ଗଡ଼ି ଗଡ଼ି। ଆସୁଅଛି ଅଶାନ୍ତର ଝଡ଼, ସତ୍ପରେ ଆସେ ଘନେଇ, ମହାଭୟଙ୍କର ଅଟେ ସେହି ଦିନ, ଜାଣି ତ ପାରିଲୁ ନାହିଁ। ମାଡ଼ି ଆସୁଅଛି ଅଶାନ୍ତର ଝଡ଼, ସତ୍ପରେ ଆସେ ଘନେଇ, ମହାଭୟଙ୍କର ଅଟେ ସେହି ଦିନ, ଜାଣି ତ ପାରିଲୁ ନାହିଁ। ଆଜି ବି କହୁଛୁ କାହିଁ ସେହି ଦିନ, ଆଜି ବି କହୁଛୁ କାହିଁ ସେହି ଦିନ, ନାହିଁ ଆଗମନ ବୋଲି ସଙ୍ଗାତ। ଦିନ ଯାଏ ଗଡ଼ି ଗଡ଼ି, ଆରେ ଦିନ ଯାଏ ଗଡ଼ି ଗଡ଼ି ରେ ସଙ୍ଗାତ, ଦିନ ଯାଏ ଗଡ଼ି ଗଡ଼ି। ବାଟ ତୋ ପ୍ରେମୀ କବିତା, ଫେରିବାର ଆଶା ନେଇ, ତଳି ନେବେ ତୋତେ ପ୍ରେମିକ ବାହୁରେ, ଆଦରି ନେବେ କଳେଇ। ଚାହିଁଛନ୍ତି ବାଟ ତୋ ପ୍ରେମୀ କବିତା, ଫେରିବାର ଆଶା ନେଇ, ତଳି ନେବେ ତୋତେ ପ୍ରେମିକ ବାହୁରେ, ଆଦରି ନେବେ କଳେଇ। ভুলি যা রে বন্ধু অতীত কুতর ফেরি আজি শুঙ্ক পাশে সঙ্গাত দিন যায় গড়ি গড়ি দিন যায় গড়ি গড়ি রে সঙ্গাত দিন যায় গড়ি গড়ি দিন যায় গড়ি গড়ি রে সঙ্গাত দিন যায় গড়ি গড়ি দিন যায় গড়ি গড়ি রে সঙ্গাত দিন যায় গড়ি গড়ি।
আম ঠিকনা অ্যাডভেন্টিস্ট মিডিয়া সেন্টার, এসডিএ মিশন কম্পাউন্ড, সালিসবুরি পার্ক, পুণে 411037, মহারাষ্ট্র। বা খোলন্তু আমার ওয়েবসাইট যেকোনসি অ্যান্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori। বর্তমান চালন্তু শুনিবা ঈশ্বরঙ্ক ভক্তঙ্ক ঠারু ঈশ্বরঙ্ক জীবনদায়ক বাক্য।
অন্তিম বিচার ভাগ তিনি। নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্জমী অনুগ্রহ পরম পিতাঙ্ক মধুর নামরে মু পাষ্ট পূর্ণচন্দ্র আউথরে আপনমানঙ্কু এই কার্যক্রমরে স্বাগত করুছে। সেই সর্বশক্তি পরমেশ্বর আপনমানঙ্কু আশীর্বাদ করন্তু। আপনাদের সমস্ত প্রকার দুঃখ কষ্ট বাধা ক্লেশ ও রোগরু দূরে রাখন্তু। শত্রু শয়তান হস্তরু সে আপনাদের সুরক্ষায় রাখন্তু। আপনাদের প্রত্যেক মনকামনা সে পূর্ণ করন্তু। আপনাদের তাহাঙ্ক প্রেম, তাহাঙ্ক স্নেহ, তাহাঙ্ক কৃপা, তাহাঙ্ক অনুগ্রহ সহ ভরাই রাখন্তু। প্রিয় শ্রোতা চলন্তু, আজি আমি মানে কিছু সময় পবিত্র শাস্ত্র বাইবল ঠু তাহাঙ্ক জীবনদায়ক বাক্য ধ্যান করিবা। আজির আলোচনা হচ্ছে অন্তিম বিচার ভাগ তিন। ভাগ এক ভাগ দুই আমি আলোচনা করে সারিছ, তাহলে চলন্তু অন্তিম ভাগ আজি আমি আলোচনা করিবা ভাগ তিন। এইপরি প্রশ্ন উঠে যে কেউ অন্তিম পদপেক্ষ ব্রহ্মাণ্ডর পাপ দূর করিব এবং ধার্মিক মানক পায় এক সুরক্ষিত ঘর এবং ভবিষ্যৎ যোগাইব। যদি আপন প্রকাশিত পুস্তক তার 20:9-10 পড়িবে, সেটি আমি মানে পাওছ এইপরি কি সাধু মানক শিবরক ঘেরি রয়েছে এবং স্বর্গরু ঈশ্বরঙ্ক ঠারু অগ্নি আসি সেমানক গ্রাস করিব। সেমানক প্রতারণা করিথিবা শয়তান অগ্নি দ্রদ নিক্ষেপ্ত করাগলা বলে প্রকাশিত 20:9-10 আমি দেখুছ। সেইপরি দুষ্ট মানে তোমার পাদ তলে পাউস হয়ে যাবে, এইপরি মালাকি 68:17 আমি দেখুছ। বন্ধু দেখ, মু নূতন আকাশ ও নূতন পৃথিবী সৃষ্টি করে, এইপরি যিশায় 65:17 আমি পাওছু। আমি নূতন স্বর্গ এবং এক নূতন পৃথিবী খোঁজু যেউঠারে ধার্মিক বাস করবে। দেখ ঈশ্বরঙ্ক তম্বু মনুষ্যমানঙ্ক সহিত এবং সেমানে তাঙ্কর লোক হেবে, ঈশ্বর নিজে সেমানঙ্ক সহিত রহিবে। প্রকাশিত বাক্য 21:3। বন্ধু আমার প্রতি কেউ লোক এই যে ভবিষ্যৎ ঘরে রহবে, এটি দেখিলু এই পদগুড়াকে ধার্মিক লোক মানে সে লোক মানে বাস করবে, সে স্বর্গ, সে নূতন পৃথিবী, সে নূতন স্বর্গ যে সৃষ্টি করছেন প্রভু যীশু প্রভু, আইটি সেই ধার্মিক লোক মানে বাস করবে। ধার্মিক লোক মানে কি? যে মানে ঈশ্বরঙ্ক বাক্য, যে মানে ঈশ্বরঙ্ক আজ্ঞা, যে মানে ঈশ্বরঙ্ক বিরুদ্ধে কিছু পাপ করে, সে মানে সেই যে নূয়া পৃথিবী, নূয়া স্বর্গ যা পরমেশ্বর সৃষ্টি করি করিবে, সেই স্থানরে সেমানে বাস করবে। আ দুষ্ট লোক মানে কোণ হেবে? দুষ্ট লোক মানুষ বিনষ্ট করা যাব, বা পাপী মানুষ বিনষ্ট করা যাব, সেমানক সহ শয়তান বি যে কি সেমানক
ପ୍ରଲୋଭନ କରିଥିଲା ଶୈତାନ ବିଷୟମାନଙ୍କ ସହ ସେ ଅଗ୍ନି ହ୍ରଦରେ ବିନଷ୍ଟ ହେବ ବୋଲି ଆମେ ଦେଖୁଅଛୁ। ଦୁଷ୍ଟମାନଙ୍କ ଉପରେ ସ୍ୱର୍ଗରୁ ଅଗ୍ନି ପଡ଼ିବ, ଅଗ୍ନି ପାପକୁ ସମ୍ପୂର୍ଣ୍ଣ ରୂପେ ଲିଭାଇ ଦେବ ଏବଂ ଯେଉଁମାନେ ଏହାକୁ ବ୍ରହ୍ମାଣ୍ଡରୁ ସବୁଦିନ ପାଇଁ ସମ୍ମାନ କରନ୍ତି। ନର୍କ ଅଗ୍ନି ବିଷୟରେ ସମ୍ପୂର୍ଣ୍ଣ ବିବରଣ ପାଇଁ ଯାହା ଆମେ ଦେଖିସାରିଛୁ ତାହା ଆମେ ଜାଣୁଛୁ। ଏହା ଈଶ୍ୱରଙ୍କ ଲୋକଙ୍କ ପାଇଁ ଗଭୀର ଦୁଃଖ ଏବଂ ଆଘାତର ସମୟ ହେବ। ବାସ୍ତବରେ ପ୍ରତ୍ୟେକ ବ୍ୟକ୍ତିଙ୍କର ନିଆଁରେ ପ୍ରିୟଜନ କିମ୍ବା ବନ୍ଧୁ ରହିବେ। ରାକ୍ଷୀ ଦୂତମାନେ ବୋଧ ହୁଏ ବର୍ଷ ବର୍ଷ ଧରି ସୁରକ୍ଷା ଏବଂ ଭଲ ପାଉଥିବା ଲୋକଙ୍କ କ୍ଷତି ପାଇଁ କାନ୍ଦିବେ। ଖ୍ରୀଷ୍ଟ ନିଶ୍ଚିତ ଭାବରେ ସେମାନଙ୍କ ପାଇଁ କାନ୍ଦିବେ ଏବଂ ସେ ଏତେ ଦିନ ପର୍ଯ୍ୟନ୍ତ ପ୍ରତିଜ୍ଞା କରିଥିଲେ ସେହି ଭୟଙ୍କର ମହତ୍ତ୍ୱରେ ଈଶ୍ୱରଙ୍କ ଦୁଃଖ ଆମର ସ୍ନେହୀ ପିତା ବର୍ଣ୍ଣନାକୁ ଅସ୍ୱୀକାର କରିବେ। ବନ୍ଧୁ, ସେହି ଯେଉଁ ନୂତନ ସ୍ୱର୍ଗ ଏବଂ ପୃଥିବୀ, ତାପରେ ପ୍ରଭୁ ତାଙ୍କର ମୁକ୍ତିପ୍ରାପ୍ତ ଲୋକମାନଙ୍କ ପାଇଁ ସମସ୍ତଙ୍କ ଲୁହ ସେମାନଙ୍କ ଲୁହ ପୋଛିଦେବେ ଆଉ ସେମାନଙ୍କ ପାଇଁ ଏକ ନୂତନ ପୃଥିବୀ, ଏକ ନୂତନ ସ୍ୱର୍ଗ ସୃଷ୍ଟି କରିବେ ଏବଂ ତାଙ୍କ ସାଧୁମାନଙ୍କ ପାଇଁ ନୂତନ ସ୍ୱର୍ଗ ଏବଂ ଏକ ନୂତନ ପୃଥିବୀ ସୃଷ୍ଟି କରିବେ ବୋଲି ଆମେ ଦେଖୁଅଛୁ। ଏବଂ ସବୁଠୁ ଭଲ କଥା ହେଉଛି ଆମେ ସେଇ ଯେଉଁ ନୂତନ ପୃଥିବୀ, ନୂତନ ସ୍ୱର୍ଗରେ ଆମେ ଅନନ୍ତ କାଳ ପର୍ଯ୍ୟନ୍ତ ନିଜ ଲୋକଙ୍କ ସହିତ ଏକାଠି ରହିବା। ଏହା ହେଉଛି ସବୁଠୁ ଉତ୍ତମ କଥା, ସବୁଠୁ ଖୁସି କଥା, ଆନନ୍ଦ ସମାଚାର। ବନ୍ଧୁ, ତାହେଲେ ପୁରାତନ ନିୟମର ଧର୍ମଧାମର ପ୍ରାୟୋଚିତ ସେବା କିପରି ବିଚାର ଏବଂ ଈଶ୍ୱରଙ୍କ ଯୋଜନାକୁ ବ୍ରହ୍ମାଣ୍ଡରୁ ବିଲୋପ କରିବା ଏବଂ ସୌନ୍ଦର୍ଯ୍ୟ ଫେରାଇବା ପାଇଁ ପ୍ରତିକର କଲା। ବନ୍ଧୁ, ପ୍ରାଚୀନ ଇସ୍ରାଏଲ ପ୍ରାୟୋଚିତ ଦିନ ପ୍ରତୀକ ମାଧ୍ୟମରେ ଶିକ୍ଷା ଦେଲା ଯେ ଈଶ୍ୱର ପାପ ସମସ୍ୟାର ସମାଧାନ କରିବେ ଏବଂ ପ୍ରାୟୋଚିତ ମାଧ୍ୟମରେ ବ୍ରହ୍ମାଣ୍ଡକୁ ସମନ୍ୱୟ ଫେରାଇ ଆଣିବେ। ପ୍ରାୟୋଚିତରେ ଅର୍ଥ ହେଉଛି ଏକ ମେଣ୍ଢା କିମ୍ବା ସମସ୍ତ ଜିନିଷକୁ ସମ୍ପୂର୍ଣ୍ଣ ଈଶ୍ୱରୀୟ ହାର୍ଯ୍ୟରେ ଆଣିବା। ପାର୍ଥିବ ଧର୍ମଧାମରେ ସାଙ୍କେତିକ ପଦପକ୍ଷଗୁଡ଼ିକ ଦେଲା ବୋଲି ଆମେ ଦେଖୁଅଛୁ। ଚାଲନ୍ତୁ ସେଇ ପାର୍ଥିବ ଧର୍ମଧାମରେ ସଙ୍କେତ ପଦପକ୍ଷଗୁଡ଼ିକ ଆମେ ଦେଖିବା। ପ୍ରଥମ ହେଉଛି ଲୋକମାନଙ୍କର ପାପ ଗୁଡ଼ାଇବା ପାଇଁ ପ୍ରଭୁଙ୍କ ଛେଲି ହତ୍ୟା କରାଯାଉଥିଲା। ଦୁଇ, ମହାଯାଜକ ଦୟା ଆସନ ପୂର୍ବରୁ ରକ୍ତ ସେବା କରିଥିଲେ। ତିନି, ଏହି କ୍ରମରେ ବିଚାର ହେଲା, ଧାର୍ମିକ ମାନେ ନିଶ୍ଚିତ ହେଲେ, ଅନୁତାପକାରୀ କାଟି ଦିଆଗଲା ଏବଂ ଧର୍ମଧାମର ପାପ ରେକର୍ଡ ହଟାଗଲା। ପାପର ରେକର୍ଡ ପରେ ଉପରେ ଲେଖାଗଲା। ତାପରେ ଆମେ ଦେଖୁଛୁ ମରୁଭୂମିର ପଠା ଯାଇଥିଲା ଯେଉଁ ଛେଲି ଶୈତାନ ପାଇଁ ବଛା ଯାଇଥିଲା। ତାପରେ ଆମେ ଦେଖୁଛୁ ପାପ, ଲୋକ ଏବଂ ଧର୍ମଧାମ ସଫା କରାଯାଉଥିଲା। ପରିଶେଷରେ ଆମେ ଦେଖୁଛୁ ସମସ୍ତେ ଏକ ସ୍ୱସ୍ଥ ସେଟ୍ ସହିତ ନୂତନ ବର୍ଷ ଆରମ୍ଭ କରୁଥିଲେ। ଏହି ସାଙ୍କେତିକ ପଦପକ୍ଷଗୁଡ଼ିକ, ଆକ୍ଷରିକ ପ୍ରାୟୋଚିତ ଘଟଣାଗୁଡ଼ିକ ପ୍ରତିପାଦିତ କରେ ଯାହା ସ୍ୱର୍ଗୀୟ ଧର୍ମଧାମ ପ୍ରତିଷ୍ଠିତ, ବ୍ରହ୍ମାଣ୍ଡ ପାଇଁ ଈଶ୍ୱରଙ୍କ ସ୍ୱର୍ଗୀୟ ମୁଖ୍ୟାଳୟ। ଉପରୋକ୍ତ ପ୍ରଥମ ବିନ୍ଦୁ ହେଉଛି ନିମ୍ନରେ ପ୍ରଥମ ବିନ୍ଦୁର ଘଟଣାର ପ୍ରତୀକ। ଉପରୋକ୍ତ ଦ୍ୱିତୀୟ ବିନ୍ଦୁ ହେଉଛି ନିମ୍ନରେ ଦ୍ୱିତୀୟ ବିନ୍ଦୁର ପ୍ରତୀକ ଇତ୍ୟାଦି ଧ୍ୟାନ ଦିଅନ୍ତୁ। ଈଶ୍ୱର ଏହି ମହାନ ପ୍ରାୟୋଚିତ ଘଟଣାଗୁଡ଼ିକ କେତେ ସ୍ପଷ୍ଟ ଭାବରେ ପ୍ରତୀକ କରିଛନ୍ତି। ବନ୍ଧୁ, ଯୀଶୁ ମାନବ ଜାତିର ବିକଳ୍ପ ଭାବରେ ଏକ ବଳି ମୂର୍ତ୍ତିରେ ମୃତ୍ୟୁବରଣ କଲେ। ଯୀଶୁ ଆମର ମହାଯାଜକ ଭାବରେ ଲୋକମାନଙ୍କୁ ଈଶ୍ୱରଙ୍କ ପ୍ରତିମୂର୍ତ୍ତିକୁ ପୁନର୍ସ୍ଥାପନ କରନ୍ତି। ଜୀବନ ଭଲ ଏବଂ ମନ୍ଦକୁ ନିଶ୍ଚିତ କରିବା ପାଇଁ ରେକର୍ଡ ପ୍ରଦାନ କରେ ଏବଂ ତାପରେ ସ୍ୱର୍ଗସ୍ଥଳରୁ ପାପର ରେକର୍ଡ ଗୁଡ଼ିକ ଅପସାରଣ କରେ। ପାପର ଉତ୍ପତ୍ତି ଏବଂ ଲୋକଙ୍କୁ ପାପ କରିବା ପାଇଁ ଶୈତାନ ଚରମ ଦାୟିତ୍ୱ ବହନ କରେ। ଶୈତାନକୁ ମରୁଭୂମିରେ ବହିଷ୍କାର କରାଯାଉଥିଲା। ଶୈତାନ ପାପ ଏବଂ ଯେଉଁମାନେ ପାପରେ ଲାଗିଛନ୍ତି ସେମାନଙ୍କୁ ବିଲୋପ କରାଯାଉଥିଲା। ଈଶ୍ୱରଙ୍କ ଲୋକମାନଙ୍କ ପାଇଁ ଏକ ନୂତନ ପୃଥିବୀ ସୃଷ୍ଟି ହୋଇଛି। ପାପ ଦ୍ୱାରା ହଜିଯାଇଥିବା ସମସ୍ତ ଭଲ ଜିନିଷ ପ୍ରଭୁଙ୍କ ସାଧୁମାନଙ୍କ ନିକଟରେ ପୁନଃସ୍ଥାପନ ହୁଏ। ବ୍ରହ୍ମାଣ୍ଡ ଏବଂ ସେଥିରେ ଥିବା ସମସ୍ତ ବିଷୟ ପାପ ପୂର୍ବ ଅବସ୍ଥାରୁ ନ ଆସିବା ପର୍ଯ୍ୟନ୍ତ ପ୍ରାୟଚିତ ସମାପ୍ତ ହୁଏ ନାହିଁ। ନିଶ୍ଚିତ ଯେ ପାପ ଆଉ କେଉଁଠି ଆଉ ଉଠିବ ନାହିଁ। ବନ୍ଧୁ, ଯାହା ଆମେ ଦେଖୁଅଛୁ ଆମ ନିମ୍ନ ଆପଣଙ୍କ ପାଇଁ ଏକ ଖୁସି ଖବର ସଂକେତ କରେ। ଏକ, ଯାହାକି ଆମେ ଦେଖୁଛୁ ପ୍ରକାଶିତ 19:2 କି ଈଶ୍ୱର ଏବଂ ପାପ ସମସ୍ୟାର ସମାଧାନ କରିବାର ପଦ୍ଧତି ସମଗ୍ର ବ୍ରହ୍ମାଣ୍ଡ ଆଗରେ ପ୍ରମାଣିତ ହେବ। ଏହା ହେଉଛି ବିଚାର ମୂଳ ଉଦ୍ଦେଶ୍ୟ। 2, ଈଶ୍ୱରଙ୍କ ଲୋକମାନଙ୍କ ସପକ୍ଷରେ ବିଚାର କରାଯିବ, ବିପକ୍ଷରେ ନେ ସପକ୍ଷରେ ବିଚାର କରାଯିବ। 3, ଏହିପରି ଆମେ ଦାନିଏଲ 7:21-22 ଦେଖୁଅଛୁ। 3 ଆମେ ଦେଖୁଛୁ କି ଧାର୍ମିକମାନେ ଅନନ୍ତକାଳ ପର୍ଯ୍ୟନ୍ତ ପାପରୁ ସୁରକ୍ଷିତ ରହିବେ ବୋଲି ପ୍ରକାଶିତ ବାକ୍ୟ ତାର 22:3-5 ଆମେ ଦେଖୁଅଛୁ। ସେହିପରି 4 ଆମେ ଦେଖୁ ପାପ ବିଲୋପ ହେବ ଏବଂ ଦ୍ୱିତୀୟ ଥର କେବେ ବି ଉଠିବ ନାହିଁ, ମାନେ ଆଉ ପାପ କେବେ ବି ହେବ ନାହିଁ, ସଦାସର୍ବଦା ପାଇଁ ପାପ ବି ନଷ୍ଟ ହେବ। ଆଦମ ଏବଂ ହବା ପାପ ଦ୍ୱାରା ହଜିଯାଇଥିଲେ ସମସ୍ତ ଜିନିଷ ମୁକ୍ତ ପ୍ରାପ୍ତ ବ୍ୟକ୍ତିଙ୍କ ନିକଟକୁ ଫେରି ଆସିବ। ଏହିପରି ଆମେ 5 ଦେଖୁଛୁ। 6 ଆମେ ଦେଖୁ ଦୁଷ୍ଟମାନେ ପାଉଁଶରେ ପରିଣତ ହେବେ, ଅନନ୍ତ ନିର୍ଯାତନ ହେବେ ନାହିଁ। ଆଉ ପରିଶେଷ ଆମେ ଦେଖୁଛୁ ଯୀଶୁ ହେଉଛନ୍ତି ବିଚାରପତି, ଓକିଲ ଏବଂ ସାକ୍ଷୀ। ସେହିପରି 5:22 1 ପ୍ରକାଶିତ 3:14 ଆମେ ପାଉଅଛୁ ଉଭୟ ପିତା ଏବଂ ପୁତ୍ର ଆମକୁ ଭଲ ପାଆନ୍ତି। ଶୈତାନ ହିଁ ଆମ ବିରୁଦ୍ଧରେ ଅଭିଯୋଗ କରନ୍ତି। ବନ୍ଧୁ ମନେ ରଖନ୍ତୁ 3:16-17:23-13:1 ଆଉ ପ୍ରକାଶିତ ବାକ୍ୟ 12:13 ଆମେ ଏହିପରି ପାଉଛୁ। ସେହିପରି 12:1 ଆମେ ଦେଖୁ ସ୍ୱର୍ଗୀୟ ପୁସ୍ତକ ଧାର୍ମିକମାନଙ୍କ ପାଇଁ ସହାୟକ ହେବେ, କାରଣ ସେମାନେ ସେମାନଙ୍କ ଉଦ୍ଧାର ଈଶ୍ୱରଙ୍କ ଆଗ୍ରହୀ ପ୍ରଦର୍ଶନ କରିବେ ବୋଲି। ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଅଛନ୍ତି ସେମାନଙ୍କ ପାଇଁ କୌଣସି ନିନ୍ଦା ହେବ ନାହିଁ। ବିଚାର ସେହି ସତ୍ୟକୁ ସ୍ପଷ୍ଟ କରିବ, ଏହିପରି ରୋମିଓ 8:1 ସାଧୁ ପାଉଲ ଲେଖନ୍ତି। କୌଣସି ଆତ୍ମା, ଯାହାକି ମଣିଷ ବା ଦୂତ, ଅଭିଯୋଗ କରିବେ ନାହିଁ ଯେ ଈଶ୍ୱର ଅନ୍ୟାୟ କରିଛନ୍ତି ବୋଲି। ଏହା ସର୍ବସମ୍ମତ ହେବ ଯେ ଈଶ୍ୱର ସମସ୍ତଙ୍କ ସହ କାରବାର କରିବାରେ ସ୍ନେହଶୀଳ, ନ୍ୟାୟଯୁକ୍ତ, ଦୟାଳୁ ଏବଂ ଦୟାଳୁ ଅଟନ୍ତି ବୋଲି ଆମେ ଦେଖୁଅଛୁ। ସେହିପରି ସାଧୁ ପାଉଲ ଫିଲିପିଓ 2:10-11 ଆମେ ପାଉଅଛୁ। ବନ୍ଧୁ, ତାହେଲେ ସେହି ପ୍ରଭୁ ଯିଏକି ଆମମାନଙ୍କୁ ଏତେ ପ୍ରେମ କରନ୍ତି, ଏତେ ଭଲ ପାଆନ୍ତି, ଏତେ ଭଲ ପାଆନ୍ତି ଯେ ଆମମାନଙ୍କ ପାଇଁ ଯୀଶୁ ଖ୍ରୀଷ୍ଟ ଏହି ପୃଥିବୀକୁ ଆସିଲେ, ଆଉ ଆମମାନଙ୍କ ପାଇଁ ଏହି ପୃଥିବୀରେ ଆପଣା ଜୀବନଦାନ ଦେଲେ, ତେବେ କାହିଁକି ସେହିପରି ଈଶ୍ୱରକୁ ଆମେ ପୂଜା ନ କରିବା ଯିଏକି ଆମମାନଙ୍କ ପାଇଁ ନିଜ ଜୀବନଦାନ ଦେଲେ, ନିଜ ପ୍ରାଣ ଦାନ ଦେଲେ, ଯେପରିକି ତାଙ୍କ ପ୍ରାଣ ଦ୍ୱାରା ଆମେ ମୁକ୍ତିଲାଭ କରିପାରିବା, ପରିତ୍ରାଣ ପାଇପାରିବା, ଅନନ୍ତ ଜୀବନ ପାଇପାରିବା, ସେହି ସ୍ୱର୍ଗରାଜକୁ ଯାଇପାରିବା, ଏହା ଈଶ୍ୱରଙ୍କର ଯୋଜନା। ଏହା ଈଶ୍ୱର ଚାହାନ୍ତି ଯେ ପ୍ରତ୍ୟେକ ମନୁଷ୍ୟ ଯିଏକି ତାଙ୍କ ପ୍ରତିରୂପରେ ସୃଷ୍ଟି ହୋଇଛନ୍ତି ସେମାନେ ଯେଉଁ ଅଧିକାର ଏଦନରେ ହରାଇଥିଲେ ସେହି ଅଧିକାର ପୁନର୍ବାର ସେମାନେ କରନ୍ତୁ। ଯେଉଁ ପବିତ୍ର ପୋଷାକ ସେମାନେ ପିନ୍ଧିଥିଲେ ସେହି ପବିତ୍ର ପୋଷାକ ପୁନର୍ବାର ସେମାନେ ପିନ୍ଧନ୍ତୁ। ଏହା ହେଉଛି ଈଶ୍ୱରଙ୍କର ଇଚ୍ଛା। ତାହେଲେ ବନ୍ଧୁ, ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ଯେତେବେଳେ ତୁମେ ତାଙ୍କୁ ତ୍ରାଣକର୍ତ୍ତା ଭାବରେ ଗ୍ରହଣ କର, ସେ ତୁମକୁ ପାପର ଦୋଷ ଏବଂ ଦଣ୍ଡରୁ ରକ୍ଷା କରନ୍ତି ଏବଂ ତୁମକୁ ନୂତନ ଜନ୍ମ ଦିଅନ୍ତି। ସେ ତୁମକୁ ପାପୀଠାରୁ ସାଧୁ ପର୍ଯ୍ୟନ୍ତ ପରିବର୍ତ୍ତନ କରନ୍ତି। ଏହି କାରବାର ଏକ ଗୌରବମୟ ଚମତ୍କାର ନୁହେଁ କି ବନ୍ଧୁ, ଏବଂ ପରିତ୍ରାଣ ପାଇଁ ଏକ ଜରୁରୀ ନୁହେଁ କି ବନ୍ଧୁ? ଏହା ବିନା କେହି ରକ୍ଷା ପାଇପାରିବେ ନାହିଁ। ତଥାପି ଏହି ସମୟରେ ଯୀଶୁ ତୁମ ସହିତ ସମାପ୍ତ ନୁହନ୍ତି, ତୁମ ପୁନର୍ବାର ଜନ୍ମ ହୋଇଅଛ, କିନ୍ତୁ ତାଙ୍କର ଯୋଜନା ହେଉଛି ଯେ ତୁମେ ମଧ୍ୟ ତାଙ୍କ ପରି ହେବା ପାଇଁ ବଡ଼ ହୁଅ ବା ଆଗକୁ ଆସ। ଯେତେବେଳେ ତୁମେ ତାଙ୍କୁ ପ୍ରତିଦିନ ତୁମର ଜୀବନ ଶାସକ, ତୁମର ଜୀବନ ତ୍ରାଣକର୍ତ୍ତା, ତୁମର ଜୀବନ ରକ୍ଷକ ରୂପେ ଗ୍ରହଣ କରିବେ, ପ୍ରଭୁ ଭାବରେ ଗ୍ରହଣ କରିବେ, ସେ ନିଜ ଚମତ୍କାର ଦ୍ୱାରା ତୁମେ ଖ୍ରୀଷ୍ଟଙ୍କଠାରେ ପରିକଳ୍ପ ନ ହେବା ପର୍ଯ୍ୟନ୍ତ ତୁମକୁ ଅନୁଗ୍ରହ ଏବଂ ଖ୍ରୀଷ୍ଟିଆନ ଆଚରଣରେ ବଢ଼ାଇ ଦେବ। ତାହେଲେ ଆମର ଯେଉଁ ସମସ୍ୟା, ଆମର ନିଜର ଉପାୟ ହେବ। ସମସ୍ୟାଟି ହେଉଛି ଯେ ଆମେ ନିଜେ ଜୀବନକୁ ଚଲାଇବାକୁ ଏବଂ ଆମ ନିଜତ୍ୱ ମାର୍ଗ ପାଇବାକୁ ଚାହୁଁଛୁ। ବାଇବଲ ଏହାକୁ ଅଧର୍ମ ବୋଲି କହିଥାଏ, ଅର୍ଥାତ୍ ପାପ, ଯାହାକି ଯିଶାୟ 53:6 ଆମେ ପାଉଛୁ। ଯୀଶୁଙ୍କୁ ଆମର ପ୍ରଭୁ କରିବା ଏତେ ଗୁରୁତ୍ୱପୂର୍ଣ୍ଣ ଯେ ନୂତନ ନିୟମ ତାକୁ 766 ଥର ପ୍ରଭୁ ଭାବରେ ଉଲ୍ଲେଖ କରିଛି। କେବଳ ପ୍ରେରିତମାନଙ୍କ କାର୍ଯ୍ୟ ପୁସ୍ତକରେ ଏହାକୁ 110 ଥର ପ୍ରଭୁ ଏବଂ 2 ତ୍ରାଣକର୍ତ୍ତା ବୋଲି କୁହାଯାଏ। ଏହା ଦର୍ଶାଏ ଯେ ତାଙ୍କୁ ଆମ ଜୀବନର ପ୍ରଭୁ ଏବଂ ଶାସକ ଭାବରେ ଜାଣିବା କେତେ ମହତ୍ତ୍ୱ ନୁହେଁ ବନ୍ଧୁ। ଏବେ ଅବହେଳିତ ଯଦି ଆମେ କରିବା, ଯୀଶୁ ତାଙ୍କ ପ୍ରତୃତ୍ୱ ଉପରେ ନିରନ୍ତର ଗୁରୁତ୍ୱାରୋପ କରିଥିଲେ, କାରଣ ସେ ଜାଣିଥିଲେ ଯେ ତାଙ୍କୁ ପ୍ରଭୁ ମୁକୁଟ ପିନ୍ଧିବା, ଏକ ଭୁଲିଯିବା ଏବଂ ଅବହେଳିତ ହେବା ଜରୁରୀ ଅଟେ। ଯେପର୍ଯ୍ୟନ୍ତ ଆମେ ତାଙ୍କୁ ଆମ ଜୀବନର ପ୍ରଭୁ ନ କରିବା, ଖ୍ରୀଷ୍ଟଙ୍କ ଧାର୍ମିକତା ପରିଧାନ କରି ଆମ ପୂର୍ବ ବୟସ୍କ ଖ୍ରୀଷ୍ଟିଆନ ହୋଇପାରିବା ନାହିଁ। ଏହା ପରିବର୍ତ୍ତେ ଆମେ ଦର୍ଶାଏ ଦୁଃଖୀ, ଗରିବ, ଅନ୍ଧ ଏବଂ ଉଲ୍ଲଗ୍ନ ହୋଇଥାଉ ଏବଂ ଆହୁରି ଖରାପ ଅନୁଭବ କରୁ ଯେ ଆମ କିଛି ଦରକାର ନାହିଁ। ବନ୍ଧୁ, ଶୟତାନର ପ୍ରତିନିଧିତ୍ୱ କରିଥିବା ଘୃଣା କୌଣସି ପ୍ରକାରେ ଆମର ପାପ ବହନ କରେ ନାହିଁ କିମ୍ବା ହେ କରେ ନାହିଁ। ପ୍ରାୟଚିତ ଦିନ ବଳି ଦିଆଯାଇଥିବା ପ୍ରଭୁଙ୍କ ଛେଳି ଯୀଶୁଙ୍କୁ ପ୍ରତିନିଧିତ୍ୱ କରୁଥିଲା, ଯିଏ କଲବରୀରେ ଆମର ପାପ ପାଇଁ ଅନୁମାନ କରିଥିଲେ ଏବଂ ଦୟା ଦେଇଥିଲେ। କେବଳ ଯୀଶୁ ଜଗତର ପାପ ଦୂର କରନ୍ତି, ଏହିପରି 1:29 ଆମେ ଦେଖୁଅଛୁ। ନିଜ ପାପ ପାଇଁ ଶୈତାନଙ୍କୁ ଦଣ୍ଡ ଦିଆଯିବ। ଅନ୍ୟ ସମସ୍ତ ପାପୀମାନଙ୍କ ପରି ପ୍ରକାଶିତ ବାକ୍ୟ ଯାହା 20:12-15 ଆମେ ଦେଖୁଅଛୁ, ଯେଉଁଥିରେ 1 ପାପର ଅସ୍ତିତ୍ୱ, 2 ନିଜର ମନ କାର୍ଯ୍ୟ ଏବଂ 3 ପ୍ରତ୍ୟେକଙ୍କ ପ୍ରଭାବିତ କରିବା ପାଇଁ ଦାୟୀ କରିବ। ପୃଥିବୀରେ ଥିବା ବ୍ୟକ୍ତି ପାପ କରିବାକୁ ମନ୍ଦତା ପାଇଁ ଈଶ୍ୱରଙ୍କ ତାଙ୍କୁ ସ୍ପଷ୍ଟ ଭାବରେ ଉତ୍ତର ଦେବ। ପ୍ରାୟଚିତ ଦିନ ପାପର ହସ୍ତାନ୍ତରକୁ ପାପର ସ୍ଥାନାନ୍ତର ପ୍ରକୃତ କରି ଦିଏ। ପରିଶେଷ ବନ୍ଧୁ, ଆମେ ଦେଖୁ ବହୁତ ଭଲ କାରଣ ଅଛି। ଦୁଷ୍ଟମାନଙ୍କର ବିଚାର ନ ହେବା ପର୍ଯ୍ୟନ୍ତ ସ୍ୱର୍ଗୀୟ ବିଚାର ସମ୍ପୂର୍ଣ୍ଣ ନ ହୁଏ। ଜଗତର ଶେଷର ସେମାନଙ୍କ ବିନାଶ ପୂର୍ବରୁ ଯଦି ବିଚାର ଏହି ଅନ୍ତିମ ପର୍ଯ୍ୟନ୍ତ ପୂର୍ବରୁ ଈଶ୍ୱର ରେକର୍ଡ଼ ଗୁଡ଼ିକ ନଷ୍ଟ କରିଦେଲେ ତେବେ ତାଙ୍କ ଏକ ବଡ଼ ଅବରଣ ଅଭିଯୋଗ କରାଯାଇପାରେ। ବିଚାର ସମାପ୍ତ ନ ହେବା ପର୍ଯ୍ୟନ୍ତ ଆଚରଣର ସମସ୍ତ ରେକର୍ଡ଼ ଦେଖିବା ପାଇଁ ଖୋଲା ରହିଥାଏ। ବନ୍ଧୁ, ସେହି ବିଚାର ସମୟ ବହୁତ ଶୀଘ୍ର ଆସୁଅଛି। ସେହି ବିଚାର ସମୟରେ ଆପଣମାନେ କ'ଣ ଜବାବ ଦେଇପାରିବେ ତାହାକୁ ଟିକିଏ ମନେ କରନ୍ତୁ, ଆଉ ସେହି ମନରେ ରଖି ଆପଣା ଜୀବନକୁ ପରିଚାଳନା କରନ୍ତୁ। ତାହେଲେ ଚାଲନ୍ତୁ, ସେହି ସଦାପ୍ରଭୁ ଯିଏକି ଏମାନଙ୍କ ପାଇଁ ସେହି କୃଷରେ ନିଜ ଜୀବନ ଦାନ ଦେଲେ, ସେହି ଜୀବନକୁ ଆମେ ଗ୍ରହଣ କରି ନିଜକୁ ସମର୍ପଣ କରି ତାଙ୍କ ନାଁରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ, ଅନୁଗ୍ରହ ପରମା ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣେଇଲେ, ସେହି ବାକ୍ୟ ଅନୁସାରେ ଏମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ। ଆଉ ପରିଶେଷ, ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର। ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ଦିନ ଗଡି ଗଡି ଯାଏ ରେ ସଙ୍ଗାତ, ଦିନ ଗଡି ଗଡି ଯାଏ, ଦିନ ଗଡି ଗଡି ଯାଏ ରେ ସଙ୍ଗାତ, ଦିନ ଗଡି ଗଡି ଯାଏ। ବୁଝୁନାଓ କିମ୍ପା ସମୟର ମୂଲ, ବୁଝୁନାଓ କିମ୍ପା ସମୟର ମୂଲ, ଚାଲି ଯାଏ ବେଳ କାଳ ସଙ୍ଗାତ। ଦିନ ଯାଏ ଗଡି ଗଡି, ଆରେ ଦିନ ଯାଏ।
ଆପଣ ଆଡ଼ଭେଣ୍ଟିଷ୍ଟ ଫଲ ରେଡ଼ିଓ ଓଡ଼ିଆ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଅଧିକ ସୂଚନା ପାଇବା ପାଇଁ ଆମ ସହ ସଂଯୋଗ କରନ୍ତୁ। 1-800-833-2231 କିମ୍ବା bible@awr.org।